ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ୍ ଅଧିବେଶନ। ଓଡ଼ିଶାକୁ 2036 ମସିହା ସୁଦ୍ଧା 500 ବିଲିୟନ୍ ଡଲାର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି କହିଲେ ରାଜ୍ୟପାଳ। ପରଲୋକଗତ ସଦସ୍ୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ପରେ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି। ସମାଜରେ ରେଡିଓର ଅତୁଳନୀୟ ଭୂମିକାକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ରେଡିଓ ଦିବସ ଏବଂ ଭୁବନେଶ୍ୱରଠାରେ ଆସନ୍ତାକାଲିଠାରୁ ଆୟୋଜିତ ହେବ ରାଜ୍ୟସ୍ତରୀୟ ମତ୍ସ୍ୟପ୍ରାଣୀ ସମାବେଶ। ସପ୍ତଦଶ ବିଧାନସଭାର ତୃତୀୟ ତଥା ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଅଧିବେଶନ ଆରମ୍ଭରେ ଅଭିଭାଷଣ ପ୍ରଦାନ କରି କହିଛନ୍ତି 2024 ମସିହା ଓଡ଼ିଶା ପାଇଁ ଏକ ଐତିହାସିକ ବର୍ଷ ଥିଲା। ରାଜ୍ୟବାସୀଙ୍କ ସାମଗ୍ରିକ ବିକାଶ ଏବଂ ସବୁବର୍ଗର ଲୋକଙ୍କ ସଶକ୍ତିକରଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ରାଜ୍ୟପାଳ ଆଲୋକପାତ କରିଥିଲେ। ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ 2036 ମସିହା ସୁଦ୍ଧା 500 ବିଲିୟନ୍ ଡଲାର ଅର୍ଥନୀତି ସହ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା 5 ବର୍ଷ ମଧ୍ୟରେ 1.5 ଲକ୍ଷ ପଦବୀ ପୂରଣ କରାଯିବ। ସେଥିମଧ୍ୟରୁ ପ୍ରଥମ 2 ବର୍ଷ ମଧ୍ୟରେ 65,000 ପଦବୀ ପୂରଣ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। କଳା, ଭାଷା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ସୁରକ୍ଷା ଉନ୍ନତି ପାଇଁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଚଳିତ ଆର୍ଥିକ ବର୍ଷ 400ରୁ ଅଧିକ ଷ୍ଟାର୍ଟଅପ୍କୁ ଆର୍ଥିକ ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି। ଆସନ୍ତା 2 ବର୍ଷ ମଧ୍ୟରେ ବୟନ ଶିଳ୍ପ କ୍ଷେତ୍ରରେ 50,000 ନିଯୁକ୍ତି ଏବଂ 5 ବର୍ଷ ମଧ୍ୟରେ ଆଇଟି ଏବଂ ଆଇଇଟିଇଏସ୍ କ୍ଷେତ୍ରରେ 50,000 ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି। ଓଡ଼ିଆ ଅସ୍ମିତା କ୍ଷେତ୍ରରେ 200 କୋଟି ଟଙ୍କାର କର୍ପସ୍ ପାଣ୍ଠି ଗଠନ କରାଯାଇଛି। ବାଲିଯାତ୍ରା ଏବଂ ଧନୁଯାତ୍ରାକୁ ବିଶ୍ୱ ଐତିହ୍ୟ ପର୍ବ ଭାବେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟପାଳ କହିଛନ୍ତି ପ୍ରଧାନମନ୍ତ୍ରୀ ଇ ବସ୍ ସେବା ଯୋଜନା ଅଧୀନରେ ରାଜ୍ୟର ବିଭିନ୍ନ ସହରରେ 400 ଇ ବସ୍ ଚଳାଚଳ ପାଇଁ ପଦକ୍ଷେପ ନିଆଯାଇଛି। ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷରେ 1,449 କିଲୋମିଟର ରାସ୍ତା ନିର୍ମାଣ ସରିଛି। ଆଡ଼ିବନ୍ଧ ଯୋଜନାରେ 209 ଚେକ୍ ଡ୍ୟାମ୍ର ନିର୍ମାଣ କାର୍ଯ୍ୟ ଜାରି ରହିଛି। ନାରୀ ସଶକ୍ତିକରଣ ଦିଗରେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ନେଇ ରାଜ୍ୟପାଳ ସୂଚନା ଦେବା ସହ ସୁଭଦ୍ରା ଯୋଜନାର ସଫଳତା ଉପରେ ଉଲ୍ଲେଖ କରିଛନ୍ତି। ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ପାଇଁ କେନ୍ଦ୍ରୀୟ ଯୋଜନା ଧର୍ତ୍ତୀ ଆବା ଜନଜାତି ଗ୍ରାମ୍ୟ ଉନ୍ନତ ଅଭିଯାନକୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି। 27 ଜିଲ୍ଲାର 7,667 ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଜୀବିକା ବୃଦ୍ଧି ଉପରେ ଏହି ଅଭିଯାନ ଅଧୀନରେ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂ ଏବଂ ପରଲୋକଗତ ବିଧାନସଭାର ପୂର୍ବତନ ସଦସ୍ୟ ବିଜୟ କୁମାର ମହାନ୍ତି ଏବଂ ସଦନ ନାୟକଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସିପିଆଇଏମ୍ ବିଧାୟକ ଦଳ ନେତା ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ସମର୍ଥନ ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଗୃହରେ 1 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଗୃହକୁ ଆଜି ପାଇଁ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ। ସରକାର ଆଗାମୀ ଦିନରେ ଦେଶରେ ରହିଥିବା ବିଭିନ୍ନ ଜାତୀୟ ପେନ୍ସନ୍ ଯୋଜନାକୁ ଗୋଟିଏ ଯୋଜନା ଅଧୀନକୁ ଆଣିବାକୁ ଯୋଜନା କରୁଛନ୍ତି। ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟସଭାରେ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି ଦେଶରେ ବିଭିନ୍ନ ପେନ୍ସନ୍ ଯୋଜନା ବିଶେଷକରି ଅଣସଂଗଠିତ କ୍ଷେତ୍ରର ଲୋକଙ୍କ ପାଇଁ ରହିଛି। ସେଥିମଧ୍ୟରେ ଅଟଳ ପେନ୍ସନ୍ ଯୋଜନା, ପ୍ରଧାନମନ୍ତ୍ରୀ ଶ୍ରମିକ ମନ୍ଥନ ଏବଂ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନ୍ଥନ ଆଦି ଯୋଜନା ଅନ୍ତର୍ଭୁକ୍ତ। ସେ କହିଛନ୍ତି ସରକାର ଯୋଜନାଗୁଡ଼ିକ ସରଳୀକରଣ କରି ସେଗୁଡ଼ିକୁ ଗୋଟିଏ ବ୍ୟବସ୍ଥା ଅଧୀନରେ ପରିଚାଳିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ନିଃଶୁଳ୍କ ଖାଦ୍ୟଶସ୍ୟ ବଣ୍ଟନ ଯୋଜନାରେ 80 କୋଟି ହିତାଧିକାରୀ ଏବେ ଉପକୃତ ହେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଗୃହରେ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସମାଜର ବିକାଶରେ ରେଡିଓର ଅତୁଳନୀୟ ଭୂମିକାକୁ ସ୍କରଣ କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ରେଡିଓ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ରେଡିଓ ଏବଂ ଜଳବାୟୁ ପରିବର୍ତ୍ତନ। ବିଶ୍ୱର ସର୍ବପୁରାତନ ସଞ୍ଚାର ମାଧ୍ୟମ ଭାବେ ଆଜି ମଧ୍ୟ ରେଡିଓ ତା'ର ଲୋକପ୍ରିୟତାକୁ ବଜାୟ ରଖିଛି। ଲୋକଙ୍କ ମଧ୍ୟରେ ରେଡିଓ ଉପଯୋଗିତାର ପ୍ରଚାର ପ୍ରସାର ବୃଦ୍ଧି ଆଜିର ଦିନର ମୂଳ ଉଦ୍ଦେଶ୍ୟ। ସୂଚନା ଓ ପ୍ରସାରଣ କ୍ଷେତ୍ରରେ ରେଡିଓ ଅତ୍ୟନ୍ତ ବିଶ୍ୱସନୀୟ ଢଙ୍ଗରେ କାର୍ଯ୍ୟ କରିଆସୁଛି। ମିଥ୍ୟା ସୂଚନା ଗୁଜବଠାରୁ ବହୁ ଦୂରରେ ରହି ରେଡିଓ ତା'ର ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିପାରୁଛି। ଗୋଷ୍ଠୀ ରେଡିଓ, ଗ୍ରାମୀଣ ରେଡିଓ ଆଦି ମାଧ୍ୟମରେ ରେଡିଓ ସମାବେଶୀ ହେବା ସହ ବିକାଶ ପ୍ରକ୍ରିୟାରେ ବହୁମୂଲ୍ୟ ଯୋଗଦାନ ଦେଇଆସୁଛି। 1946 ଆଜିର ଦିନରେ ଜାତିସଂଘ ରେଡିଓର ପ୍ରତିଷ୍ଠା ହୋଇଥିଲା। ପରିବର୍ତ୍ତିତ ପରିବେଶରେ ରେଡିଓ ସମ୍ବାଦ ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମଗୁଡ଼ିକ ମୁଖ୍ୟ ମାଧ୍ୟମ ଭାବରେ ଲୋକପ୍ରିୟତା ବଜାୟ ରଖିଛି। ରେଡିଓକୁ ବିଶ୍ୱର ସବୁଠାରୁ ସହଜ ଏବଂ ଶସ୍ତାରେ ଉପଲବ୍ଧ ଗଣମାଧ୍ୟମ ବୋଲି କୁହାଯାଏ। ରେଡିଓ ଦିବସ ଉପଲକ୍ଷେ ଭୁବନେଶ୍ୱର, ବରଗଡ଼ ସହିତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ଆଜି ସ୍ୱତନ୍ତ୍ର କର୍ମଶାଳାର ଆୟୋଜନ କରାଯାଇଛି। ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଜି ଆଉଟ୍ରିଚ୍ ଅନ୍ତର୍ଜାତୀୟ ରେଡିଓ ମେଳାର ଆୟୋଜନ କରାଯାଇଛି। ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ କୁମାର ସେହଗଲ କହିଛନ୍ତି, ଦେଶର ସାଂସ୍କୃତିକ ଏବଂ ଆର୍ଥିକ ବିକାଶ କ୍ଷେତ୍ରରେ ରେଡିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆକାଶବାଣୀ ବିଶ୍ୱର ସର୍ବାଧିକ ରେଡିଓ ସଞ୍ଚାର ମାଧ୍ୟମ ବୋଲି ବର୍ଣ୍ଣନା କରି ଶ୍ରୀ ସେହଗଲ କହିଛନ୍ତି, ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତାକୁ ଶ୍ରୋତାଙ୍କ ପାଖରେ ପହଞ୍ଚାଇଥାଏ। ଆକାଶବାଣୀ ମହାନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର କହିଛନ୍ତି, ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ ରେଡିଓ ମାଧ୍ୟମରେ ଲୋକଙ୍କ ପାଖରେ ସମୟୋପଯୋଗୀ ସୂଚନା ପହଞ୍ଚପାରୁଛି। ଏହି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ରେଡିଓ ମହୋତ୍ସବ 2025କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ ଉଦ୍ଘାଟନ କରିଛନ୍ତି। ରେଡିଓ ଦିବସ ଅବସରରେ ଆକାଶବାଣୀ କଟକର ପୂର୍ବତନ କାର୍ଯ୍ୟକ୍ରମ ମୁଖ୍ୟ ତରୁଣକାନ୍ତି ରାଉତ କହିଛନ୍ତି,
2011 ୟୁଏନେସ୍କୋର ସଦସ୍ୟ ରାଷ୍ଟ୍ରମାନେ ନିଷ୍ପତ୍ତି ନେଇଥିଲେ ଫେବୃଆରୀ 13 ବିଶ୍ୱ ରେଡିଓ ଦିବସ ହିସାବରେ ପାଳନ କରିବେ ଏବଂ 2012 ନିୟମିତ ଏହା ପାଳିତ ହୋଇଆସୁଅଛି। କିନ୍ତୁ ପ୍ରତିବର୍ଷ ଗୋଟିଏ ବିଷୟବସ୍ତୁ ଦିଆଯାଏ, ଯେପରିକି ଏ ବର୍ଷ ଦିଆଯାଇଛି କ୍ଲାଇମେଟ୍ ଚେଞ୍ଜ, ଜଳବାୟୁ ପରିବର୍ତ୍ତନ ଏବଂ ରେଡିଓ। ଏ ବର୍ଷର ବିଷୟବସ୍ତୁର ଯୋଉ ଧର୍ମ ହଉଛି ଯେ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ରେଡିଓର କ'ଣ ଭୂମିକା ରହିଛି। ରେଡିଓର ଗୋଟେ ଚମକପ୍ରଦ ଭୂମିକା ରହିଛି ଭାବି ପିଢ଼ିଙ୍କୁ ଏ ବିଷୟରେ ସଚେତନ କରିବା ପାଇଁ।
ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆଠାରେ ଆସନ୍ତାକାଲିଠାରୁ 16 ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ମତ୍ସ୍ୟପ୍ରାଣୀ ସମାବେଶ 2025 ଅନୁଷ୍ଠିତ ହେବ। ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏ ସମ୍ପର୍କରେ ସୂଚନା ଦେଇ ଗତକାଲି ସମାବେଶର ଲୋଗୋ ଏବଂ ମାସ୍କଟ୍ ଉନ୍କୋଚନ କରିଛନ୍ତି। ଚଳିତ ବର୍ଷ ପାଇଁ ସମାବେଶର ବାର୍ତ୍ତା ରହିଛି, ମତ୍ସ୍ୟ ପ୍ରାଣୀ ପାଳନ ଜୀବନ ଜୀବିକା ଜୈବ ସନ୍ତୁଳନ। ଏହି ସମ୍ମିଳନୀରେ ପ୍ରତି ବ୍ଲକରୁ 26 ଲେଖାଏଁ ଚାଷୀ ଯୋଗଦେବେ। ଏଥିସହିତ ପ୍ରତ୍ୟେକ ଉପଖଣ୍ଡରୁ 4 ସଫଳ ପ୍ରାଣୀପାଳକ ଏବଂ ମତ୍ସ୍ୟଚାଷୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମିକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ବ୍ଲୁ ଫ୍ଲାଗ୍ ମାନ୍ୟତା ମିଳିଛି। ବ୍ରହ୍ମପୁର ଡିଏଫ୍ଓ ସନି ଖୋକର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଚଳିତ ବର୍ଷ ପାଇଁ ବେଳାଭୂମିକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଗତବର୍ଷ ମଧ୍ୟ ସୁନାପୁର ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ମିଳିଥିଲା ବୋଲି ସେ କହିଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସଡ଼କ ସୁରକ୍ଷା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଆଇନରେ ବିଧି ବ୍ୟବସ୍ଥା ଏବଂ ନିୟମ ଆଦି ପ୍ରସଙ୍ଗ ଉପରେ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଏବଂ ଅନ୍ୟ ଅତିଥିମାନେ ଆଲୋଚନା କରିଥିଲେ। ଏହି ଅବସରରେ ଗ୍ରାମୀଣ ଆଇନ ସଚେତନତା କର୍ମୀମାନେ ସାଧାରଣ ଜନତାଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରିବା ସହ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଭଦ୍ରକଠାରେ ଆଜିଠୁ 5 ପଲ୍ଲିଶ୍ରୀ ଏବଂ କୃଷି ଯନ୍ତ୍ରପାତି ମେଳା ଆରମ୍ଭ ହେଉଛି। ସନ୍ଧ୍ୟାରେ ଉଦ୍ଘାଟନୀ ସମାରୋହରେ ମନ୍ତ୍ରିମଣ୍ଡଳର ସଦସ୍ୟ ପୃଥ୍ୱୀରାଜ ହରିଚନ୍ଦର, ରବିନାରାୟଣ ନାୟକ, ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କୋରାପୁଟ ଜିଲ୍ଲା ପୂଜାରୀପୁଟ ଗ୍ରାମରେ ଜୈବ ଉର୍ବରକ ମଡେଲର ତାଲିମ ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରଦତ୍ତ ସିଆର୍ଆର୍ଆଇର ବରିଷ୍ଠ ବୈଜ୍ଞାନିକ କାର୍ଯ୍ୟକ୍ରମରେ ଯୋଗଦେଇ କ୍ଷତିକାରକ ରସାୟନିକ ସାର ପରିବର୍ତ୍ତେ ଜୈବିକ ସାର ବ୍ୟବହାର ଉପରେ ଆଲୋଚନା କରିଥିଲେ। ପାଣିପାଗ, ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତର ପ୍ରଭାବ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଗତକାଲି 9 ସହରର ଦିନର ସର୍ବୋଚ୍ଚ ତାପମାତ୍ରା 35 ଅଧିକ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 37 ସେଲ୍ସିୟସ୍ ରେକର୍ଡ ହୋଇଥିଲା। ତେବେ ଆସନ୍ତା 2 ମଧ୍ୟରେ ତାପମାତ୍ରା 2-3 ହ୍ରାସ ପାଇବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ୍ ଅଧିବେଶନ। ଓଡ଼ିଶାକୁ 2036 ମସିହା ସୁଦ୍ଧା $500 ବିଲିୟନ୍ ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି କହିଲେ ରାଜ୍ୟପାଳ। ପରଲୋକଗତ ସଦସ୍ୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ପରେ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି। ସମାଜରେ ରେଡିଓର ଅତୁଳନୀୟ ଭୂମିକା ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ରେଡିଓ ଦିବସ ଏବଂ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆୟୋଜିତ ହେବ ରାଜ୍ୟସ୍ତରୀୟ ମତ୍ସ୍ୟପ୍ରାଣୀ ସମାବେଶ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।